ପ୍ରାଣବନ୍ଧୁ କରଙ୍କ ଏକାଙ୍କିକା ଦୂର ପାହାଡ଼। ପ୍ରାଣବନ୍ଧୁ କର ଜଣେ ଗାଳ୍ପିକ, ନାଟ୍ୟକାର ଏବଂ ଏକାଙ୍କିକା ଲେଖକ ଭାବରେ ଓଡ଼ିଆ ସାହିତ୍ୟରେ ସୁପରିଚିତ। ତାଙ୍କର ପ୍ରଥମ ଏକାଙ୍କିକା ପାଗଳ ଜନତାର ବାହାରେ 1938 ପଣ୍ଡିତ ନୀଳକଣ୍ଠ ଦାସଙ୍କ ନବଭାରତ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା। ଶିଳ୍ପୀର ମୃତ୍ୟୁ ଓ ପ୍ରବୀର ଦାସ, ଶ୍ୱେତପଦ୍ମା ପ୍ରଭୃତି ଏକାଙ୍କିକା ତାଙ୍କର ସାରସ୍ୱତ ପ୍ରସିଦ୍ଧିର ପରିଚାୟକ। ସେ ଯେପରି ତାଙ୍କର ଗଳ୍ପମାନଙ୍କରେ ମୂଲ୍ୟବୋଧ ଓ ମାନବିକ ସମ୍ବେଦନଶୀଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି, ଅନୁରୂପ ଭାବରେ ଏକାଙ୍କିକା କ୍ଷେତ୍ରରେ ମଣିଷ ଜୀବନର ବହୁବିଧ ରହସ୍ୟକୁ ଉନ୍ମୋଚିତ କରି ଜୀବନ ପ୍ରତି ରହିଥିବା ତାଙ୍କର ବ୍ୟାପକ ଦୃଷ୍ଟିକୋଣର ପରିଚୟ ପ୍ରଦାନ କରିଛନ୍ତି। ସ୍ନାୟୁ ସଂହାର ନାଟକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଶ୍ରେଷ୍ଠ ନାଟ୍ୟକାର ଭାବରେ ପୁରସ୍କୃତ ହୋଇଛନ୍ତି। ଏହି ଏକାଙ୍କିକାରେ ସେ ଚଳନ୍ତି ସମାଜର ଅନୁକରଣପ୍ରିୟତା ଓ ଦେଖାଣିଆ ଭାବକୁ ଚିତ୍ରଣ କରିବା ସଙ୍ଗେ ସଙ୍ଗେ ସମାଜ ପ୍ରତି ରହିଥିବା ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣ କରିଛନ୍ତି। ଲଳିତ ବ୍ୟଙ୍ଗ ଓ ସାମାଜିକ ସଂସ୍କାର ଦୂର ପାହାଡ଼ ଏକାଙ୍କିକାର ବୈଶିଷ୍ଟ୍ୟ। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଏକାଙ୍କିକା ଦୂର ପାହାଡ଼। ବିମଳ ବାବୁଙ୍କର ବୈଠକଖାନା, ଅପରାହ୍ନ 4:30। ବିମଳ ବାବୁ ପ୍ରବେଶ କରି ଗୋଟିଏ ଚୌକିରେ ବସି ପଡ଼ିଲେ କ୍ଳାନ୍ତ ଭାବ ଦେଖାଏ। ବୟସ ଅନ୍ଦାଜ 45, ଦେହର ରଙ୍ଗ ଚିକ୍କଣ କଳା, ମୁଣ୍ଡର ବାଁ ପଟୁ ଅଧେ ଚନ୍ଦା। ଘର ଭିତର ଆଡ଼କୁ ଚାହିଁ କହିଲେ ବିମଳ, ହୟ ଶୁଣୁଛ? ହୈକ୍ୟୁ ରୀନା ବୋଉ, ଠାକୁରାଣୀ କ'ଣ ଶୁଣିବେ କି? ଉଠି ଅସ୍ଥିର ଚିତ୍ତରେ ବୁଲାଚଲା କରି, ଓ ରୀନା ବୋଉ! ରୀନା ବୋଉଙ୍କର ପହଁରା ହାତରେ ପ୍ରବେଶ। ରୀନା ବୋଉ, କାହିଁକି ଏମିତି ଗଳା ଫଟେଇ ଡାକୁଥିଲ ଶୁଣେ? ବିମଳ, ନଳା ଧୋଉଥିଲ ଟି, ମୁଁ ଜାଣେ ପରା। ବୀଣା, ରୀନା ବୋଉ, ସେଇଟା ଗୋଟେ କାମ ନୁହେଁ କି? ବିମଳ, ହଁ ନୁହଁ ଆଉ କ'ଣ, ତୁମ ଘରେ ତ ନଳା ଧୋଇ ଧୋଇ ହାତରେ ବିଣ୍ଡି କରିଥିଲ, ଆଉ ସେ ଅଭ୍ୟାସଟା ଯିବ କେମିତି? ବୁଝିଲ, ଢିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟେ। ବୀଣା, ଆଜି ଏଇଟା ନୂଆ ଦେଖିଲ? ବିମଳ, ତମେ ସବୁ ଛୋଟ ଅଭ୍ୟାସ ଛାଡ଼ିବ ନାହିଁ, ଚାକର ଚାକରାଣୀଙ୍କି ତ ପେନ୍ସନ୍ ଦେଇ ଘରେ ବସେଇଛ। ହୟ, ମୁଁ ଗୋଟେ ଆସିଷ୍ଟାଣ୍ଟ ସେକ୍ରେଟାରୀ, ମୋର ମାନ ସମ୍ମାନ ତମେ ତଳକୁ ପକେଇ ସାରିଲଣି। ବୀଣା ତାଚ୍ଛଲ୍ୟ ଭାବରେ ହସି, କିରାଣୀଗିରି କରି ତ 20 କଟେଇଲ, ଏବେ ମାସ କେଇଟା ହେଲା ଆସିଷ୍ଟାଣ୍ଟ ସେକ୍ରେଟାରୀ ହୋଇଗଲ ବୋଲି ମୋ ନଳା ଓଳେଇବାଟା ତମକୁ ଗନ୍ଧେଇଲା। ବାହା ହେବାଠାରୁ ଆଜି ଯାଏ କେତେ ଘଣ୍ଟା ଚାକର ପୂଜାରେ ଖଞ୍ଚି ଦେଇଛ? ବିମଳ ଚିଡ଼ିଯାଏ, ଏବେ ତ ରଖିଛି, ଦେଖ ରୀନା ବୋଉ ମୋତେ ରଗାନା କହୁଛି। ବୀଣା, ମୁଁ କାହିଁକି ତୁମକୁ ରଗାନ୍ତି ଯେ, ତମେ ସିଆଡ଼ୁ ତ ମୁଣ୍ଡ ବିଗାଡ଼ିକିରି ଆସିଛ, ଉପର ହାକିମଠାରୁ ବକା ଖାଇଥିବ, ମୋ ଉପରେ ଆସି ଝଡ଼େଇ ହେଉଛ, ମଲାମର କାଣି ବିରାଡ଼ିର କୁଜି ଅସରପା ଉପରେ ରାଗ? ସବେଗେ ପ୍ରସ୍ଥାନ। ବିମଳ, ଦେଖୁଛ ଦେଖୁଛ, ଲୋକଟା କେଡ଼େ ଖରାପ, ଚାକର ଚାକରାଣୀଙ୍କୁ ମୁଣ୍ଡରେ ବସାଇଛି ମୁଁ ସେଇ କଥା କହିଲାରୁ। ହରେନ୍ଦ୍ରର ପ୍ରବେଶ, ବୟସ ସେହି 44 କି 45 ଭିତରେ, ସୁନ୍ଦର ଚେହେରା, ପୋଷାକ ପରିଚ୍ଛଦ ରୁଚି ସମ୍ପନ୍ନ ମୁହଁରେ ପାଇଲି। ହରେନ୍ଦ୍ର ହସ ହସ ମୁହଁରେ, କିରେ ବିମଳ, କ'ଣ ଏମିତି ବସି ଭାବୁଛୁ? ବିମଳ, ଆରେ ହରେନ୍ଦ୍ର, ଆ ଭାଇ ଆ, ମାସେ ହେଲାଣି ଏଡିଏମ୍ ହୋଇ ଆସିଲୁଣି, ଆଜି ମନେ ପଡ଼ିଲା? ବ ବ ବ, ହଏ ଶୁଣୁଛ, ହରେନ୍ଦ୍ର ଆସିଛି। ହରେନ୍ଦ୍ର ବସି, ସମୟ ପାଇଲିନି ଭାଇ, ବୁଝୁନୁ ନୂଆ ହୋଇ କଟକ ଭଳି ଜାଗାକୁ ଏଡିଏମ୍ ହୋଇ ଆସିଛି, ଟିକେ ସମ୍ଭାଳି ପାରିଲା ପରେ ତ ଯାଇ, ହେଲେ ତୁ ତ ଯାଇପାରିଥାନ୍ତୁ ମୋ ଘର ଟିକେ। ବିମଳ, ଏ ସଂସାର ଜଞ୍ଜାଳରୁ ମୁକ୍ତି ମିଳିଲେ ତ କହିବୁଟି ଭାଇ, ଆମ ସୁମିତ୍ରା ଦେବୀ କେମିତି ଅଛନ୍ତି? ହରେନ୍ଦ୍ର, ସୁମିତ୍ରା ସେ ତ ତାର ବେଶ ଆରାମରେ ଅଛି, ପିଲାଛୁଆ ଜଞ୍ଜାଳରୁ ତ ଭଗବାନ ତାକୁ ପ୍ରଥମରୁ ମୁକ୍ତି ଦେଇଛନ୍ତି, ସ୍ୱଚ୍ଛନ୍ଦ ଆଉ ଅତୁଟ ସ୍ୱାସ୍ଥ୍ୟ ଭିତରେ ସେ ଆକଣ୍ଠ ସୁଖ ପାନ କରୁଛି। ବରଂ ତୋ ଖବର କ'ଣ କହ? ବିମଳ, ମୋ ଖବର ନାସ୍ତି ଭାଇ, ନିହାତି ନାସ୍ତି। ହରେନ୍ଦ୍ର, ତୋ କହିବା ଢଙ୍ଗଟା ବଦଳିନି ଦେଖୁଛି, ଗୋଟିଏ ଝିଅ ଏ ବର୍ଷ ଡାକ୍ତରୀ ପାସ୍ କରିବ, ସାନ ଝିଅଟି ଆସି ଆଇଏ ପଢ଼ିଲାଣି, ଆଉ ବୀଣା ଦେବୀଙ୍କ ଭଳି ସୁନ୍ଦରୀ ସୁନିପୁଣା ଗୃହିଣୀ। ବିମଳ, ହରେ ହରେନ୍ଦ୍ର, ସୁନ୍ଦରୀମାନେ କେବେ ସୁନିପୁଣା ହେବାର ନଜର ଅଛି ଏ ଦୁନିଆରେ? ଚାଲ ଚାଲ ଦେଖିବୁ ଚାଲ, ସ୍ତ୍ରୀ ଆମର ବର୍ତ୍ତମାନ କସ୍ତା ଖଣ୍ଡିଏ ପିନ୍ଧି ନଳା ଧୋଉଥିବେ, ନହେଲେ ଗାଈକୁ କୁଣ୍ଡା ତୋରାଣି ଦେଉଥିବେ। ହରେନ୍ଦ୍ର, ଆଇ ସି, ଏଇଟା ସୁନିପୁଣା ସ୍ତ୍ରୀର କାମ ନୁହେଁ ବୋଧହୁଏ। ବିମଳ ଉତ୍ତ୍ୟକ୍ତ ହୋଇ, ଦେଖ ହରେନ୍ଦ୍ର, ମୋତେ ତୁ କିଛି ପଚାର ନା, ମୋ ମୁଣ୍ଡ ବିଗିଡ଼ିଯିବ। ହରେନ୍ଦ୍ର ପାଇପ୍ରୁ ପାଉଁଶ ଝାଡ଼ି ପକେଟରେ ରଖୁ ରଖୁ, ତୋ ମୁଣ୍ଡ କେବେ ବିଗିଡ଼ି ନଥିଲା ବୋଲି ମୋର ତ କାହିଁକି ମନେ ପଡ଼ୁନି। ବିମଳ, ତାମାନେ ତୁ କହୁଛୁ ଯେ ମୋ ମୁଣ୍ଡ ସବୁବେଳେ ବିଗିଡ଼ା। ହରେନ୍ଦ୍ର, ମୋର ସେଇ ଧାରଣା ବଦଳି ଯିବାର କୌଣସି କାରଣ ଦେଖୁନି ତ, ବାହା ହେବାର ଗୋଟିଏ ମାସ ନ ଜାଣୁ ତ ତୁ ତୋର ସ୍ତ୍ରୀର ସମାଲୋଚନା ଆରମ୍ଭ କରିଦେଇଥିଲୁ, ଆଉ ଏ ଦୀର୍ଘ 20 ବର୍ଷ ଭିତରେ ତାର ବହୁତ ପୁନରାବୃତ୍ତି କରିଥିବୁ ନିଶ୍ଚୟ। ବିମଳ, କ'ଣ କୌଣସି କାରଣ ନଥାଏ? ହରେନ୍ଦ୍ର, କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତିବିତ ହୋଇପାରେ, ବିଭାବନା ଅଳଙ୍କାରଟା କ'ଣ ଜାଣିଥିବୁ ତ, ଆମର ଆଇଏରେ ପଢ଼ା ହେଉଥିଲା। ବିମଳ ଦୀର୍ଘଶ୍ୱାସ ମାରି, ତୁ ତ ଖାଲି ଏଇଥିରୁ ଗୁଡ଼େ କହି ମୋ କଥା ଉଡ଼େଇ ଦେବୁ। ମୋ କପାଳ ହରେନ୍ଦ୍ର, ମୋ କପାଳ, ମୋ କଥା କେହି ବୁଝିବେନି। ହରେନ୍ଦ୍ର, ବୁଝିଲୁ, ତୁ ଏମିତି ଗୁଡ଼ାଏ ଅଭିଯୋଗ ତୋ ସ୍ତ୍ରୀ ବିରୁଦ୍ଧରେ ବାଢ଼ି ଚାଲିଥିବୁ ମଲା ଯାଏଁ। ହଇରେ ବିମଳ, ମୁଁ ମୋଟେ ବୁଝିପାରୁନି ତୁ କାହିଁକି ଏମିତି ହେଉଛୁ, ତୋ ସଂସାରରେ ତ ଯଥେଷ୍ଟ ଆନନ୍ଦ ଅଛି, ତୋ ସ୍ତ୍ରୀ ସୁନିପୁଣା ବୋଲି ଜଣଙ୍କଠୁ ନୁହେଁ ହଜାର ଜଣଙ୍କଠାରୁ ମୁଁ ଶୁଣିଛି, ତାଛଡ଼ା ମୁଁ ତ ନିଜେ ଦେଖିଛି। ବିମଳ, ହଁ ହେଇଥିବ, ମୋ ସ୍ତ୍ରୀର ପ୍ରଶଂସା ଶୁଣିବା ବିଚିତ୍ର ନୁହେଁ, ଅନ୍ୟ ପାଖରେ ତ ସେ ଖୁବ୍ ଭଲ, ବଟ୍ ଆଇ ନୋ ହୟାର୍ ସି ସୋ ଦ ପିଞ୍ଚେସ୍। ହରେନ୍ଦ୍ର, ତୋ ଜୋତାରେ ତ କଣ୍ଟା ଫୁଟି ବାହାରିନି, ପିଞ୍ଚ କରିବ କୁଆଡ଼ୁ, ମିଛଟାରେ ଖାଲି ଶିରୋ ନାସ୍ତି ଶିରୋ ପିଡ଼ା, ବୁଝିଲୁ, ତୋ ସ୍ତ୍ରୀଠୁ ଅଧିକ ବେଶୀ ସେବା ଯତ୍ନ ଆଶା କରୁଛୁ ଆହୁରି। ବିମଳ, ଆଶା କରିବାଟା କ'ଣ ଅନ୍ୟାୟ, ମୋ ସଂସାରଟା କ'ଣ ତାର ନୁହେଁ, ସବୁ କଥା କହିଲେ ଯାଇ ହବ, ନିହାତି ଅଯୋଗ୍ୟ, ନିହାତି ଅଯୋଗ୍ୟ ହରେନ୍ଦ୍ର। ଆଚ୍ଛା, ଏ ଗୋଟାଏ କଥାରୁ ତୁ ବୁଝ, ଅଫିସରୁ ହାଲିଆ ହୋଇ ଫେରେ, ଇଚ୍ଛା ହୁଏ ସେ ଦୌଡ଼ି ଆସି ମୋତେ ପଙ୍ଖା ଟିକିଏ କରିଦିଅନ୍ତେ, ମୋ ପାଖରେ ଟିକିଏ ବସନ୍ତେ। ହରେନ୍ଦ୍ର, ଆଉ ତାଙ୍କ ପ୍ରୌଢ଼ ସ୍ୱାମୀଟି ଆଡ଼େ ଟିକିଏ ବାଙ୍କ ନୟନରେ ଚାହାନ୍ତେ, ମୁର୍କି ମୁର୍କି ହସନ୍ତେ, ବିଣା ଜିଣା କଣ୍ଠରେ ଗାଆନ୍ତେ, ଚୁପକେ ଚୁପକେ ବୋଲ ନୟନା। ହଁ, ଥଟ୍ଟା କରିବୁନି କାହିଁକି, ଆଚ୍ଛା ସତ କହିଲୁ, ତୋ ସ୍ତ୍ରୀ କ'ଣ ତୋର ସେବା ଯତ୍ନ କରେନି? ହରେନ୍ଦ୍ର, ହଁ ଭାଇ, ସେତକ ମୋ ଭାଗ୍ୟରେ ଜୁଟେ, ଯେତେବେଳେ ସୁମିତ୍ରାର ମିଜାଜଟା। ବିମଳ, ମୁଁ ଜାଣେ ପରା, ଆରେ ଯେତେ ହେଲେ ଉଚ୍ଚ ଶିକ୍ଷିତା, ଫେର୍ ପିଲାଦିନରୁ କଲିକତାରେ ବଢ଼ି ଆସିଛନ୍ତି। ହରେନ୍ଦ୍ର, ଯାହା ତ କହିଲୁ ଅତି ଠିକ୍ କଥା, କାଣି ହେଲେ ବି କଟକିଆଣୀ ତ। ବିମଳ, ଆଚ୍ଛା କହିଲୁ, ସୁମିତ୍ରା ଦେବୀ ତୋର ଆଉ କି କି ସେବା କରନ୍ତି? ହରେନ୍ଦ୍ର, ଏଇ ଧର ମୋ ଗୋଡ଼ରୁ ଜୋତା ମଜା କାଢ଼ି ଦିଅନ୍ତି। ବିମଳ, କାଢ଼ି ଦିଅନ୍ତି, କାଢ଼ି ଦିଅନ୍ତି ଟି, କିନ୍ତୁ ଆମର, ଆଚ୍ଛା ଅଫିସରୁ ତୁ ଝାଳନାଳ ହୋଇ ଫେରିଲା ପରେ ତୋତେ ପଙ୍ଖା କରିଦିଅନ୍ତିନି? ହରେନ୍ଦ୍ର, ଆରେ ବାପରେ ବାପ, ହାୱା ଫେର କରନ୍ତିନି? ସିଏ ଯେଉଁ ହାୱା କରନ୍ତି ନା ବିମଳ, ଦେହ ସିତେ ଉଠେ, ଟେମ୍ପରେଚର 90.4ରୁ ବିଲକୁଲ 50କୁ ଖସି ପଡ଼େ। ବିମଳ, ମୁଁ ଜାଣେ ପରା, କିନ୍ତୁ ଆମର ୟାଙ୍କୁ ସମୟ ନଥାଏ। ଭାଇ କହିଲୁ, ଆଉ କି କି ସେବା କରନ୍ତି ସବୁ ସୁମିତ୍ରା ଦେବୀ? ହରେନ୍ଦ୍ର, ଦେହରୁ ଜାମାପଟା କାଢ଼ି ଦିଅନ୍ତି, ଦେହ ହାତ ମୋଡ଼ାମୋଡ଼ି କରିଦିଅନ୍ତି, ଏମିତି କେତେ କ'ଣ। ବିମଳ, ବୁଝିଲୁ, ୟାଙ୍କୁ କହି ୟାଙ୍କ ପ୍ରକୃତି ବଦଳିନି, କୁଆଡ଼େ ବଦଳିବ, ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ଆଉ ମଣିଷ ପ୍ରକୃତି ମଲେ ତୁଟେ। ଦୀର୍ଘ ନିଶ୍ୱାସ ପାରି, ବୁଝିଲୁ ହରେନ୍ଦ୍ର, ତୁ ଭାରି କପାଳିଆ ଏଟାରେ। ହରେନ୍ଦ୍ର, କହନି ଭାଇ ମୋ କପାଳ କଥା, ଖାଲି ଜଳୁଛି ଆଉ ଘଣ୍ଟା ଦେଖି। ଭାଇରେ, ମୁଁ ଉଠେ, ଆଉ ଟିକିଏ ଛାଡ଼ିକରି ଆସିବି, ବର୍ତ୍ତମାନ ଗୋଟାଏ ଜରୁରୀ କାମ ଅଛି। ବିମଳ, ଆରେ ଆରେ ଚା ଟିକିଏ। ହରେନ୍ଦ୍ର, ପଛେ ଆସିଲେ ଖାଇବି, ବରଂ ଯଦି ସିଗାରେଟ୍ ରଖିଛୁ ଖଣ୍ଡେ ଦେ। ବିମଳ ପକେଟରୁ ସିଗାରେଟ୍ ବାହାର କରି ନେ। ହରେନ୍ଦ୍ର, କିରେ ଏଗୁଡ଼ାକ ଚାର ମିନାର? ବିମଳ, 3 କ୍ୟାସେଲରୁ 4 କ୍ୟାସେଲକୁ ପ୍ରମୋସନ୍ ହୋଇଛି। ହରେନ୍ଦ୍ର, କାହିଁକି ରେ? ବିମଳ, ସ୍ତ୍ରୀଙ୍କ ଯୋଗ୍ୟତାରୁ। ହରେନ୍ଦ୍ର ସିଗାରେଟ୍ ଲଗେ, ଆହ ଘୁରି ଘୁରି ପୁଣି ସେଇଠି, ସ୍ତ୍ରୀଙ୍କୁ ଦୋଷ ନଦେଲେ ତୋ ପେଟର ଭାତ ହଜମ ହୁଏନି। ହରେନ୍ଦ୍ରର ପ୍ରସ୍ଥାନ, ବୀଣା ଦେବୀଙ୍କର ଜଳଖିଆ ହସ୍ତେ ପ୍ରବେଶ। ବୀଣା ଟେବୁଲ ଉପରେ ଜଳଖିଆ ଥୋଇ, ମଲା, ହରେନ୍ଦ୍ର ବାବୁ ଚାଲିଗଲେ ନା କ'ଣ? ବିମଳ, ନାଇଁ, ତମ ଶ୍ରୀହସ୍ତରୁ ଜଳଖିଆ ଖାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅନେଇ ବସିଥାନ୍ତେ। ବୀଣା ରାଗିଯାଏ, 5 ମିନିଟ୍ ତ ହୋଇନି, ଆଉ ଘଣ୍ଟା ଘଣ୍ଟା ଧରି କେଉଁଠି ବସିଲେ ଯେ? ବିମଳ, ରଖ ତମ ବାତ୍ରିଙ୍ଗି, ବାହାରୁ ଶୁଭିଲା, ଭିତରକୁ ଆସିପାରେ କି ସାର୍? ରାଜୀବର ପ୍ରବେଶ, ବୀଣା ଦେବୀ ଓଢ଼ଣା ଟାଣି ଦେଇ ପ୍ରସ୍ଥାନ। ରାଜୀବ, ଆଜ୍ଞା ନମସ୍କାର। ବିମଳ ଭ୍ରୁକୁଞ୍ଚନ କରି, ନମସ୍କାର। ତମେ କିଏ? ରାଜୀବ, ଆଜ୍ଞା, ଦୟାକରି ମୋତେ ମିନିଟିଏ ସମୟ ଦେଲେ ମୋର ପରିଚୟଟା ଦେବି। ଟିକିଏ ବସିବିନି? ବିମଳ, ନା, ମୋର ବସିବାକୁ ବି ସମୟ ନାହିଁ, ନା ତମକୁ ବସେଇବାକୁ ବି ସମୟ ନାହିଁ। ମୁଁ ବର୍ତ୍ତମାନ, ରାଜୀବ, ଉତ୍ତ୍ୟକ୍ତ, ଏହା ତ? ବିମଳ, ହଁ। ତମେ କେମିତି ଜାଣିଲ? ରାଜୀବ, ଆଜ୍ଞା, ଲୋକମାନଙ୍କର ମନ ଜାଣିବା ହେଲା ଆମର ପେଶା। ବିମଳ, ତାମାନେ ତମେ କ'ଣ ସାଇକୋଲୋଜିଷ୍ଟ? ରାଜୀବ, ନାହିଁ ଆଜ୍ଞା, କହୁଛି ଆପଣ ଟିକେ ବସିଯାଆନ୍ତୁ। ବିମଳ, ନା ନା, ମୁଁ ବସିପାରିବି ନାହିଁ, ମୋର ଗୋଟେ ଖୁବ୍ ଜରୁରୀ କାମ ଅଛି। ରାଜୀବ, ଆଜ୍ଞା, ମୁଁ ବି ସେ କଥା ଜାଣେ। ବିମଳ, ସେ କଥା ବି ଜାଣ? ତମେ ତେବେ ସାଇକୋଲୋଜିଷ୍ଟ ନୁହେଁ ବୋଲି କେମିତି କହୁଛ? ରାଜୀବ, ଟିକେ ବସିବିନି? ବିମଳ, ହଉ, ବସୁଛି, କ'ଣ କୁହ, ଶୀଘ୍ର କୁହ। ରାଜୀବ, ବସି, ଆପଣ ଆଉ କିଛି ଇନସ୍ୟୋର କରନ୍ତୁ। ବିମଳ, ଇନସ୍ୟୋର? ତମେ ତେବେ ଜୀବନ ବୀମା ଏଜେଣ୍ଟ? ରାଜୀବ, ଆଜ୍ଞା, ମୁଁ ନର୍ଥ ବ୍ରିଟିଶ କମ୍ପାନୀର ଓଡ଼ିଶା ଶାଖାର ଜେନେରାଲ ମ୍ୟାନେଜର। ଏ କମ୍ପାନୀ ଆପଣ ଦେଖିବେ ସବୁଠାରୁ ପୁରୁଣା କମ୍ପାନୀ, ବିଲାତି ସବୁଠୁ ବେଶୀ ବୋନସ ଦିଏ, 20%। ବିମଳ ଉଠି, ହଉ, ସବୁ ବୁଝିଗଲି। ଦେଖନ୍ତୁ, ମୁଁ ଏ ଜୀବନ ବୀମା ବାଲାଙ୍କୁ ଦୁଇ ଆଖିରେ ଦେଖିପାରେନି। ରାଜୀବ, ଭାରି ଭଲ କରନ୍ତି ଆଜ୍ଞା। ବିମଳ ବିସ୍ମିତ ହୋଇ, ମାନେ ଆପଣ ଜୀବନ ବୀମା ବାଲାଙ୍କୁ ଯଦି ଦୁଇ ଆଖିରେ ଦେଖିପାରିଥାନ୍ତେ ତେବେ ସେମାନେ ଇନ୍ସ୍ୟୁରର ଉପକାରିତା ବିଷୟରେ କ୍ଲାଏଣ୍ଟମାନଙ୍କୁ କିଛି ବୁଝାଇ ପାରନ୍ତେ ନାହିଁ। ବିମଳ, ତମେ ତ ଭାରି କଥା କହିପାରିବ। ରାଜୀବ, ଆଜ୍ଞା, ସେଇଟା ଆମ ପେଶା ସାର୍। ଆପଣ କେତେ ହଜାର ଇନ୍ସ୍ୟୁର କରିଛନ୍ତି? ବିମଳ, ମୁଁ ମୋଟେ କରିନି, ମୁଁ ଇନ୍ସୁରାନ୍ସର ପକ୍ଷପାତି ନୁହେଁ। ରାଜୀବ, ସ୍ୱାଭାବିକ, ଆଗରୁ ଆପଣଙ୍କୁ ଏହାର ଉପକାରିତା ବିଷୟରେ କେହି ବୁଝାଇ ପାରୁନାହାନ୍ତି। ଜାଣନ୍ତି ତ ସାର୍, ଚାଣକ୍ୟ ପଣ୍ଡିତଙ୍କର ସେହି ଶ୍ଳୋକ, ଅଜରା ମରବତ୍ ପ୍ରାଜ୍ଞ ବିଦ୍ୟାମର୍ଥନ ଚ ଚିନ୍ତାୟତ। ଧରନ୍ତୁ ଯଦି ଆପଣଙ୍କର ମୃତ୍ୟୁ ହୋଇଯାଏ। ବିମଳ, ଏ କ'ଣ କହିଲ? ରାଜୀବ, ହବ ସାର୍, ନିଶ୍ଚୟ ହବ। ସ୍କିପ୍ସର ଆଣ୍ଡ କ୍ରାଉନ୍ ଟମ୍ବଲ ଡାଉନ୍। ବିମଳ, ବହୁତ ବିରକ୍ତ କଲଣି, ତମମାନେ ତ ଜୀବନ ବୀମା ନୁହଁ, ଗୋଟେ ଗୋଟେ ଜୀବନ ବୋମା, ମାନେ ଲାଇଫ୍ ବମ୍। ରାଜୀବ, ସେ ତ ସତ କଥା ଆଜ୍ଞା, ଆପଣମାନେ ଇନସ୍ୟୁର କରିନେବା ଦ୍ୱାରା ଆପଣମାନଙ୍କର ଜୀବନକୁ ଗୋଟେ ଲେଖାଏଁ ବୋମାରେ ଆମେ ପରିଣତ କରିଦେଉ। ବିମଳ, ହଉ, ଆଉ ମୋର ସମୟ ନାହିଁ, ଆଉ ଯଦି ବେଶୀ ବିରକ୍ତ କରିବ ତେବେ ମୋ ମୁଣ୍ଡଟା ଗୋଟେ ଆଟମ୍ ବମ୍ ହୋଇଯିବ। ରାଜୀବ ହସି, ଆପଣଙ୍କର ବୟସ କେତେ? ବିମଳ, 46। ରାଜୀବ, ଆପଣଙ୍କ ସ୍ତ୍ରୀଙ୍କ ବୟସ? 36। ତେବେ ଆପଣଙ୍କ ସ୍ତ୍ରୀଙ୍କ ନାମରେ କରନ୍ତୁ। ସ୍ତ୍ରୀଙ୍କ ନାମରେ କାହିଁକି ହଉ, ମୋ ନାଁରେ ନ କରି ମୋ ସ୍ତ୍ରୀ ନାଁରେ କିଆଁ କରିବି? ରାଜୀବ, ତାହେଲେ ଆଜ୍ଞା କମ୍ ପ୍ରିମିୟମ ଦେବାକୁ ପଡ଼ିବ। ବିମଳ, ଆଚ୍ଛା କହିଲ, ଯେଉଁମାନେ ପତି ସେବା କରନ୍ତିନି ତାଙ୍କୁ ଇନସ୍ୟୁର କଲେ କି ସୁବିଧା ମିଳିବ? ରାଜୀବ, ଆଜ୍ଞା ବହୁତ ହୋଇଥିବ, ହୋଇଥିବ, ବିଲାତି କମ୍ପାନୀ କି ନା? ରାଜୀବ, ଠିକ୍ କହିଛନ୍ତି ଆଜ୍ଞା। ଶୁଣନ୍ତୁ, ଯେଉଁ ସ୍ତ୍ରୀ ସ୍ୱାମୀର ସେବା ଯତ୍ନ ନ କରେ ଆମର ସେଇମାନଙ୍କୁ ଆଗ ଇନସ୍ୟୁର କରିବା ଦରକାର। ବିମଳ, କାହିଁକି ବାବୁ? ରାଜୀବ, ସେମାନେ ଅଯଥା ସ୍ୱାମୀ ସେବାରେ ସେମାନଙ୍କର ଶକ୍ତି କ୍ଷୟ କରନ୍ତି ନାହିଁ, ତଦ୍ୱାରା ସେମାନେ ଶକ୍ତି ସଞ୍ଚୟ କରନ୍ତି, କନଜରଭେସନ୍ ଅଫ୍ ଏନର୍ଜି ହୁଏ, ତେଣୁ ଲଙ୍ଗଜିଭିଟି ବଢ଼େ। ସେମାନଙ୍କୁ ଇନସ୍ୟୁର କଲେ କମ୍ପାନୀର ରିସ୍କ ମୋଟେ ନାହିଁ। ବିମଳ, ହୟ ବାବୁ, ତମ କମ୍ପାନୀ ତେବେ ସ୍ୱାମୀ ସେବାକୁ ପସନ୍ଦ କରେନି? ନାହିଁ, ସ୍ୱାମୀ ସେବା କଲେ ଶକ୍ତି କ୍ଷୟ ହୁଏ, ନାହିଁ ନା? ରାଜୀବ, ଆଜ୍ଞା ରାଗୁଛନ୍ତି କାହିଁ କହିଲେ, ମୁଁ ବୁଝାଇ ଦେଉଛି। ଶୁଣନ୍ତୁ, ଆଜିକାଲି ଆଉ ସ୍ୱାମୀ ସେବା କରିବା ଉଚିତ ନୁହେଁ। ସତୀ ସାଧ୍ୱୀ ସ୍ତ୍ରୀ ଭାବରେ ଧରନ୍ତୁ କେହି ଅକ୍ଳାନ୍ତ ପରିଶ୍ରମ କରି ସ୍ୱାମୀର ସେବା କଲା, ରାତିରେ ସ୍ୱାମୀର ଗୋଡ଼ମୋଡ଼ି ଦେଲା, ଖାଇବା ସମୟରେ ବସି ପାଖରେ ହାୱା କଲା, ଇତ୍ୟାଦି ଇତ୍ୟାଦି, କିନ୍ତୁ ତାର ଲାଭ କ'ଣ ହେଲା? ସ୍ୱାମୀ ଇଆଡ଼େ ସ୍ତ୍ରୀ ଠାରୁ ଏତେକ ପାଇ ସିଆଡ଼େ ପର ସ୍ତ୍ରୀ ଉପରେ ଦୃଷ୍ଟିପାତ କରେ, ନିଜ ସ୍ତ୍ରୀ ଆଡ଼କୁ ଆଡ଼ ଆଖିରେ ଚାହିଁଲେନି। ବିମଳ, ଏମିତି କଥା, ହୟୋ, ଏଥିରେ ତୁମ କମ୍ପାନୀର ସିନା ଲାଭ, ଇନ୍ସୁରାନ୍ସ କଲାବାଲାର କି ଲାଭ? ରାଜୀବ, ବହୁତ ଆଜ୍ଞା, ବହୁତ। ଦେଖନ୍ତୁ ଆଜ୍ଞା, ମୁଁ ଆଜି ଆପଣଙ୍କୁ ଅତି ବନ୍ଧୁ ଭାବରେ କହୁଛି, କିନ୍ତୁ କାହାରିକୁ କହିବା କଥା ନୁହେଁ। ବିମଳ, କହ ବାବୁ, ଶୀଘ୍ର କ'ଣ କହୁଛ, କହ। ରାଜୀବ, ଆଜିକାଲି ତ ଦେଖୁଛନ୍ତି ପାଠୋଇ ଝିଅମାନେ ଅଧିକାଂଶ ସ୍ୱାମୀ ଭକ୍ତି ସ୍ୱାମୀ ସେବା କରୁନାହାନ୍ତି, ତେଣୁ ସବୁବେଳେ ସ୍ୱାମୀ ସ୍ତ୍ରୀ କଳହ ଲାଗି ରହିଛି। ବିମଳ, ହଁ, ତାହା ତ ଠିକ୍ କଥା। ରାଜୀବ, ଫଳ କ'ଣ ହେଉଛି ବୁଝୁଛନ୍ତି ସାର୍? ପାଠୋଇ ଝିଅ ତ ହିନ୍ଦୀ ଫିଲ୍ମ ଦେଖି ଅତି ମାତ୍ରାରେ ଭାବପ୍ରବଣ ହୋଇପଡ଼ୁଛନ୍ତି, ଆଉ ପରିଣତି ଯାହା, ଆତ୍ମହତ୍ୟା। ସ୍ୱାମୀ ସ୍ତ୍ରୀଙ୍କ ନାମରେ ଯୋଡ଼ିଏ ପ୍ରିମିୟମ ଦେଇ କରିଛନ୍ତି କି ନାହିଁ, କିଲା ଫତେ, 10,000 ହଉ 20,000 ହଉ, ଯେତେ ଟଙ୍କା ପାଇଁ ଇନସ୍ୟୁର କରିଥିବେ ସବୁ ଆସି ଆଜ୍ଞାଙ୍କର ପାଦ ତଳେ ହାଜର। ବାବୁ, ତମେ ଗଲ, ତମ ଥିଓରି ମୁଁ ଶୁଣିବାକୁ ଚାହେଁନି, ଉଠ ଉଠ, ମୋର କାମ ଅଛି, ମୁଁ ଯିବି। ରାଜୀବ, ଆପଣ ବର୍ତ୍ତମାନ ଆପଣଙ୍କ ସ୍ତ୍ରୀଙ୍କ ଉପରେ ଉତ୍ତ୍ୟକ୍ତ ଅଛନ୍ତି। ଆଚ୍ଛା ସାର୍, ମୁଁ ବର୍ତ୍ତମାନ ଉଠେ, ଆପଣଙ୍କର ମିଜାଜ ଥଣ୍ଡା ଥିଲାବେଳେ ଆସିବି। ହଉ ରହିଲି, ନମସ୍କାର। ବିମଳ, ହୟ ବାବୁ ଶୁଣ ଶୁଣ। ରାଜୀବ, କ'ଣ କହନ୍ତୁ ଆଜ୍ଞା। ବିମଳ, ତମେ ବାହା ହେଇଛ? ରାଜୀବର ମୁହଁ ଚାହିଁ, ରାଜୀବ ଆଜ୍ଞା ହେଇନି। ତେବେ ବାହା ହେବନି, ବୁଝିଲ? ବାହା ହେବିନି କିନ୍ତୁ ଆଜ୍ଞା। ବିମଳ, କିନ୍ତୁ ଆଜ୍ଞା ଫରକ ଫେର କ'ଣ? ମୁଁ କହୁଛି ପରା, ବିବାହ କରନି, ଭୀଷଣ ବିପଦରେ ପଡ଼ିବ। ରାଜୀବ, ମୁଁ କରନ୍ତିନି ଯେ, କିନ୍ତୁ ମୋତେ ଜଣେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ତାଙ୍କୁ କେମିତି ନିରାଶ କରିବି କୁହନ୍ତୁ ତ। ବିମଳ, ଜଣେ ସ୍ତ୍ରୀ ଲୋକ ହୋଇ ସେ ପୁଣି ତୁମକୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି? ଆଜ୍ଞା, କି ବିଚିତ୍ର କଥା ଇଏ। ହୟୋ, ଇଏ କି ଓଲଟା କଥା? ରାଜୀବ, ଆଜ୍ଞା ଆଜିକାଲି ପରା ଏମିତି ସବୁ ଓଲଟା କଥା ଚାଲିଲାଣି। ବିମଳ, ସେ ଝିଅ କ'ଣ କରନ୍ତି? ଆଜ୍ଞା, ଡାକ୍ତରୀ ପଢ଼ନ୍ତି। ବିମଳ, ହଁ ସେ କଥା କହୁନ ଆଉ, ତା ନହେଲେ ସ୍ତ୍ରୀ ଫେରେ ପୁରୁଷ ପାଖରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିବ? ତମେ ଫେରେ ଏଭଳିଆ ସ୍ତ୍ରୀଙ୍କୁ ବାହା ହେବାକୁ ଇଚ୍ଛା ପ୍ରକାଶ କରିବ, କରିଛ? ରାଜୀବ, ଆଜ୍ଞା କରିଛି। ବିମଳ, ସେଇଥିପାଇଁ ତମେ ମୋତେ ଏତେ ଥିଓରି ପଢ଼ାଉଛ, ସ୍ତ୍ରୀ ନାଁରେ ଇନ୍ସ୍ୟୋର୍ କରିବା ପାଇଁ। ତମେ ବାବୁ ଶୀଘ୍ର ଗଲ ଟିକେ, ତମେ ମୋଟେ ସୁବିଧା ଲୋକ ନୁହଁ। ରାଜୀବ, ଯାଉଛି ଆଜ୍ଞା, ନମସ୍କାର। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଏକାଙ୍କିକା ଦୂର ପାହାଡ଼ର ପ୍ରଥମ ଭାଗ, ରଚନା ପ୍ରାଣବନ୍ଧୁ କର।